ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ସୁପ୍ରୀତି ମିଶ୍ର। ଭାରତ ପାକିସ୍ତାନ ଭିତରେ ସ୍ଥିତିକୁ ନେଇକରି ଆଜି ଦୁଇ ଦେଶର ସାମରିକ ଅଭିଯାନ ମହାନିର୍ଦ୍ଦେଶକ ଡିଜିଏମ୍ଓଙ୍କ ଭିତରେ ଆଲୋଚନା କରାଯିବା ଇ ସମୟଥି ଯୁଦ୍ଧବିରତି ବାବଦେ ଆଲୋଚନା କରାଯିବା ବୋଲି ଜଣାପଡ଼ିଛି। ସେଡ଼େ ଅପରେସନ୍ ସିନ୍ଦୁର ୟାହାଦେଭିଲ୍ ଚାଲିଛେ ଆଉ ସିମ୍ନା ଇଲାକାନ ପାକିସ୍ତାନୀ ସେନାର ଅସ୍ତ୍ରବିରତି ଉଲ୍ଲଙ୍ଘନ କଲେ ଭାରତୀୟ ସେନା ତା'ର କଡ଼ା ଜବାବ ଦେବାରକେ ସ୍ଥଳସେନା ମୁଖ୍ୟ ଜେନେରାଲ୍ ଉପେନ୍ଦ୍ର ଦ୍ୱିବେଦୀ ସେନାକେ ପୂରା ଅଧିକାର ଦେଇଥିବା ଗଲାକାଲ କହିଛନ୍। ସୂଚନା ଅନୁସାରେ ଅପରେସନ୍ ସିନ୍ଦୁର ଥି ଭାରତୀୟ ସେନା ପାକିସ୍ତାନ ଆଉ ପାକିସ୍ତାନ ଅଧିକୃତ କାଶ୍ମୀରନ ବାଛି ବାଛିକରି ଆତଙ୍କବାଦୀ ଭିଭିଭୂମିମାନଙ୍କୁ ଆକ୍ରମଣ କରିଥିଲା ଆଉ ଏଥି 100 ଜଣ ଆତଙ୍କବାଦୀଙ୍କର ମୃତ୍ୟୁ ହୋଇଥିଲା ବୋଲି ଗଲାକାଲି ସାମ୍ବାଦିକ ସମ୍ମିଳନୀଥି ଭାରତୀୟ ସେନା ତରଫ ସୂଚନା ଦିଆଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୁଆନ ପିଢ଼ିକେ ବେସାମରିକ ସୁରକ୍ଷା ସଂଗଠନ ଥି ସ୍ୱେଚ୍ଛାସେବୀ ଭାବେ ଯୋଗ ଦେବା ଲାଗି ଆହ୍ୱାନ ଦେଇଛନ୍। ମୁଖ୍ୟମନ୍ତ୍ରୀ କହିଛନ୍, ଯୁବ ସମାଜ ହେଉଛନ୍ ଆମର ଆଶା ଭରସା ଆର୍ ଶକ୍ତିର ପ୍ରତୀକ। ଇଚ୍ଛୁକ ବ୍ୟକ୍ତିମାନେ ଜିଲ୍ଲାପାଳଙ୍କ ପାଶେ ଏଥିଲାଗି ଆବେଦନ କରିପାରିବେ। ରାଜ୍ୟ 12 ଜାଗାନ ବେସାମରିକ ସୁରକ୍ଷା ସଂଗଠନ କାମ କରୁଥିବା ବେଳେ ଦରକାର ହେଲେ ଅଲଗା ଜାଗାମାନଙ୍କେ ନୂଆ ସଂଗଠନ ବନାବାରକେ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିବାର କହିଛନ୍। ବର୍କ ଶିକ୍ଷା ବ୍ୟବସ୍ଥା ଗୋଟିଏ ସମାବେଶୀ ଆଉ ଗତିଶୀଲ ସମାଜର ନିହି ଆଏ ବୋଲି ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ ପାଟି କହିଛନ୍। ଗଲାକାଲି ଭୁବନେଶ୍ୱରରେ ହୋଇଥିବା ଶିକ୍ଷା ସମ୍ମିଳନୀକେ ଉଦ୍ଘାଟନ କରିକି ରାଜ୍ୟପାଳ କହିଛନ୍, ଏହାଦେ ଶିକ୍ଷା ବହି ଆଉ ଶ୍ରେଣୀ କୋଠା ଭିତରେ ସୀମିତ ନାହିଁ ରହିକରି ବାହାରକେ ଯିବାର ଉଚିତ। ପାଠ୍ୟକ୍ରମ ଜୀବନ କୌଶଳ ଶିଖାବାର ଆଉ ଭଲ ଚରିତ୍ର ଗଠନ କରବାର ଥି ସାହାଯ୍ୟ କରବାର ଦରକାର। ପରିବର୍ତ୍ତନଶୀଲ ପୃଥି ନୂଆ ଥିତି ସାଙ୍ଗେ ଖାପ ଖୁଆଇକରି ସମକର ଭଲ ଲାଗି କାମ କରବାର କ୍ଷମତା ବନାବାରକେ ରାଜ୍ୟପାଳ ଛାତ୍ରଛାତ୍ରୀମାନଙ୍କୁ ପରାମର୍ଶ ଦେଇଛନ୍। ସରକାରୀ ଛୁଟି ଥିବାନୁ ଆଜି ଭୁବନେଶ୍ୱରଠାରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବା ଆଇବା ଶୁଣାଣି ତାରିଖ ଗଣମାଧ୍ୟମ ଜରିଆରେ ଲୋକଙ୍କୁ ଜଣାଇ ଦିଆଯିବା ବୋଲି ସାଧାରଣ ପ୍ରଶାସନ ଆଉ ସାଧାରଣ ଅଭିଯୋଗ ବିଭାଗ ତରଫ ସୂଚନା ଦିଆଯାଇଛି। ଆଜି ହେଉଛେ ଭଗବାନ ବୁଦ୍ଧଙ୍କର ଜନ୍ମ ତିଥି ସହିତ ମୋକ୍ଷ ପାଇବାର ଦିବସ। ଆଜିର ଦିନେ ଭଗବାନ ବୁଦ୍ଧ ବୌଦ୍ଧଗୟାର ମହାବୋଧି ଗସ୍ତଲେ ନିର୍ବାଣ ପ୍ରାପ୍ତି କରିଥିଲେ। ଆଜିର ଦିନକେ ଭାରତ ସହିତ ସାରା ପୃଥିବୀ ନଥିବା ବୌଦ୍ଧ ଧର୍ମାବଲମ୍ବୀ ବଡ଼ା ଉଷ୍ଣାକିତି ଉତ୍ସବ ଭାବେ ମନାସନ୍। ଭାରତନ ବୁଦ୍ଧ ପୂର୍ଣ୍ଣିମା ମନାଯାଉଥିବା ବେଳେ ଶ୍ରୀଲଙ୍କା ନେପାଳ ମଙ୍ଗୋଲିଆ ସହିତ ସାରା ଦକ୍ଷିଣ ଆଉ ଦକ୍ଷିଣ ଏସିଆନ ଭେଷକ ବୋଚିଆ ଉତ୍ସବ ଭାବେ ପାଳନ କରାଯାଏସି। ଏ ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆର୍ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍। ଭଗବାନ ବୁଦ୍ଧଙ୍କର ଅହିଂସା ପ୍ରେମ ଆଉ ଦୟାବାର୍ତ୍ତା ଜନକଲ୍ୟାଣର ମୂଳମନ୍ତ୍ର ଆଏ ବୋଲି ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ତାଙ୍କର ବାର୍ତ୍ତାଥି କହିଛନ୍। ଇତାର ସହିତ ଆଜି ହେଉଛେ ସନ୍ଥ କବି ଭୀମଭୋଇଙ୍କର ଜୟନ୍ତୀ, ହେଥିଲାଗି ରାଜ୍ୟ ଭିନ୍ ଭିନ୍ କାର୍ଯ୍ୟକ୍ରମମାନ ଆୟୋଜନ କରାଯାଇଛି। ଆଜି ଅନ୍ତର୍ଜାତୀୟ ସେବିକା ଦିବସ। ଆଧୁନିକ ନର୍ସିଂ ସେବାକେ ମୂଲ କରିଥିବା ଫ୍ଲୋରେନ୍ସ ନାଇଟେଙ୍ଗଲ୍ସଙ୍କର ଜନ୍ମଦିନ ମେ ମାସର 12 ତାରିଖକେ ଗଲା 1965 ଅନ୍ତର୍ଜାତୀୟ ସେବିକା ପରିଷଦର ନିଷ୍ପତ୍ତି ଅନୁସାରେ ଅନ୍ତର୍ଜାତୀୟ ସେବିକା ଦିବସ ଭାବେ ପାଳନ କରାଯାଉଛି। ଅନ୍ତର୍ଜାତୀୟ ସେବିକା ଦିବସ ଦି ସେବିକାମାନଙ୍କର ଉତ୍ସର୍ଗୀକୃତ ସେବା ଭାବନାକେ ସମ୍ମାନ ଜଣାବାର ଲାଗି ସାରା ପୃଥିବୀନ କାର୍ଯ୍ୟକ୍ରମମାନ କରାଯାଏସି। ଏ ବଛର ସେବିକା ଦିବସର ବାର୍ତ୍ତା ହେଉଛେ ଉତ୍ତମ ସେବା ଦେବାର ସମାନତା ସୁନିଶ୍ଚିତ କରବାର ବର୍କସ ମାଧ୍ୟମ ହେଉଛନ୍ ସେବିକା। ଭାରତୀୟ ସେନା ତରଫ 10+2 TES-54 କୋର୍ସ January 2026 ଲାଗି ଅନ୍ଲାଇନ୍ ଆବେଦନ ଆହ୍ୱାନ କରାଯାଇଛି। www.joinindianarmy.nic.in ଆଇବା କାଲିଠାରୁ 10 ଜୁନ୍ ତକ ଇଚ୍ଛୁକ ପ୍ରାର୍ଥୀମାନେ ଆବେଦନ କରିପାରିବେ। TES-54 କୋର୍ସ ଲାଗି ଜେଇ ମେନ୍ 2025 ବାଧ୍ୟତାମୂଳକ କରାଯାଇଛି। ଇତାର ସହିତ ଆବେଦନକାରୀ 12 କ୍ଲାସ୍ ଥି ପଦାର୍ଥ ବିଜ୍ଞାନ ରସାୟନ ବିଜ୍ଞାନ ଆର୍ ଗଣିତ ବିଷୟ 60% ମାର୍କ ରଖିଥିବାର ଜରୁରୀ ଆଏ। ବରଗଡ଼ ଜିଲ୍ଲା ନୃସିଂହନାଥ ପୀଠନ ପବିତ୍ର ବୈଶାଖ ମେଲା ଅବସରରେ ଗଲାକାଲି ନୃସିଂହ ଚତୁର୍ଦ୍ଦଶୀ ପାଳନ ସହିତ ଧ୍ୱଜାବନ୍ଧା ନୀତି କରାଯାଇଛି। ପରମ୍ପରା ଅନୁସାରେ ଗଲାକାଲି ବେଲବୁଡ଼େ ଯମୁନା କନ୍ଦୁଣୀଙ୍କ ବଂଶଧର ମନ୍ଦିର ସିଗେ ନେତ ବନ୍ଧା କରିଥିଲେ। ବୈଶାଖ ମେଲା ଅବସରରେ ଚାଲିଥିବା ବିଶ୍ୱଶାନ୍ତି ଯଜ୍ଞ ପୀଠନ ହୋମ୍ ଆର୍ ଆଳତୀ କରାଯାଇଛି। ଏ ଅବସରରେ ହଜାର ହଜାର ଭକ୍ତଙ୍କର ସମାବେଶ ହୋଇଛି। ସେନ୍ତା ସୁବର୍ଣ୍ଣପୁର ପ୍ରସିଦ୍ଧ ନୃସିଂହ ମନ୍ଦିର ନଭିଲ ବୈଶାଖ ଶୁକ୍ଳ ଚତୁର୍ଦ୍ଦଶୀ ଅବସରରେ ଶ୍ରୀ ନୃସିଂହ ମହାପ୍ରଭୁଙ୍କର ଜନ୍ମୋତ୍ସବ ନୀତି ହୋଇଯାଇଛି। ଏ ଅବସରରେ ହଜାର ହଜାର ଶ୍ରଦ୍ଧାଳୁ ଯୋଗ ଦେଇଛନ୍। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଆଇବା 24 ଘଣ୍ଟା ଭିତରେ ପଶ୍ଚିମ ଓଡ଼ିଶା ସହିତ ରାଜ୍ୟର 18 ଜିଲ୍ଲାନ ଘଡ଼ଘଡ଼ି ସହିତ ହାଲକାନୁ ମଧ୍ୟମ ବର୍ଷା ହୋଇପାରେ। ବାକି ସବୁ ଇଲାକାନ ପାଗ ସୁଖା ରହିବା। ଏ ସମୟଥି ସମୁଦ୍ର ଖଣି ଇଲାକାମାନଙ୍କେ ଜବର ଖରା ଆଉ ଗୁଲଗୁଲି ହୋଇପାରେ ବୋଲି ପାଣିପାଗ କେନ୍ଦ୍ର ସତର୍କ କରିଛି। କିଛିଦିନ ହେଲା କାଲବୈଶାଖୀ ବେଳେ ଖରାନୁ ନିସ୍ତାର ମିଳିଥିଲା, ମାତ୍ର ଦୁଇଦିନ ଆଗରୁ ଖରା ଫେର୍ ବଢ଼ିକରି ରାଜ୍ୟର ବଡ଼ଭାଗୀ ଜାଗାନ ଦିନର ତାତି 40 ଡିଗ୍ରୀ ଉପରକେ ଯାଇଛେ। ଆଇବା ଦୁଇଦିନ ଭିତରେ ତାତି ଆହୁରି 2-3 ଡିଗ୍ରୀ ତକ ବଢ଼ବା ବୋଲି ପାଣିପାଗ କେନ୍ଦ୍ର ଅନୁମାନ କରିଛି। ଏଚ୍ଡିର ଆଞ୍ଚଳିକ ଖବର ଇନ ଶେଷ ହେଲା। ଆରବେଳର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7:02।